ମୋ ନାଁ ସଞ୍ଚଳା ଖଣ୍ଡେଇ, ଆଉ ମୁଁ ଜନ୍ତନଗର ରହୁଛି। ଆଉ ଆମ ସାହିରେ ଅଳିଆ ସେଗ୍ରିଗେସନ ହଉନାହିଁ। ଗାଡି ଆମେ ଦିଟା ଡଷ୍ଟବିନ୍ ୟୁଜ କରୁଛୁ, କିନ୍ତୁ ଦିଟା ଡଷ୍ଟବିନ୍ ବାଲା ଗାଡି ଆସୁନି। ତ ଆମର ଗୋଟେ ସେଗ୍ରିଗେସନ କରିବାର କିଛି ମୂଲ୍ୟ ରହୁନାହିଁ। ତ ଆମ ଏରିଆରେ ଜଲ୍ଦି ଏମ୍ସିସି ଫଙ୍କସନ ହେଇଗଲେ ଆମେ କି ପ୍ରକାର ଭାବରେ ୱେଷ୍ଟକୁ ସେଗ୍ରିଗେସନ କରିପାରିବୁ, ଏହା ମୋର ଆଜିର ଭଏସ୍ ଦେବାର ଉଦ୍ଦେଶ୍ୟ।